ଓମ୍ ଶାନ୍ତି। ଆଜି 20 ଅଗଷ୍ଟ 2025 ବାପଦାଦାଙ୍କର ସାକାର ମଧୁର ମହାବାକ୍ୟ। ବାବା ଆଜି ସାରେ କହୁଛନ୍ତି ମିଠେ ବଚେ, ଶ୍ରୀମତରେ ଚାଲି ସମସ୍ତଙ୍କୁ ମୁକ୍ତି ଜୀବନ ମୁକ୍ତି ପାଇବାର ରାସ୍ତା ବତାଓ। ସାରା ଦିନ ଏହି ଧନ୍ଦା କରୁଥାଓ। ଆଜିର ପ୍ରଶ୍ନ, ବାବା କେଉଁ ସୂକ୍ଷ୍ମ କଥା ଶୁଣାଇଛନ୍ତି ଯାହାକୁ ବହୁତ ଭଲ ଭାବରେ ବୁଝିବା ଦରକାର? ତ ବାବା ଉତ୍ତରରେ କହୁଛନ୍ତି, ସତ୍ୟଯୁଗ ହେଉଛି ଅମର ଲୋକ। ସେଠାରେ ଆତ୍ମା ଗୋଟିଏ ଶରୀର ପରିବର୍ତ୍ତନ କରି ଆଉ ଗୋଟିଏ ନେଇଥାଏ, କିନ୍ତୁ ମୃତ୍ୟୁର ନାମ ନଥାଏ, ସେଥିପାଇଁ ତାହାକୁ ମୃତ୍ୟୁ ଲୋକ କୁହାଯାଏ ନାହିଁ। ନମ୍ବର 2, ଶିବ ବାବାଙ୍କର ହେଉଛି ବେହଦ ରଚନା, ଅର୍ଥାତ ସାରା ବିଶ୍ୱ ଅଟେ, କିନ୍ତୁ ବ୍ରହ୍ମାଙ୍କର ରଚନା ଏବେ କେବଳ ତୁମେ ବ୍ରାହ୍ମଣମାନେ ହିଁ ଅଟ। ତ୍ରିମୂର୍ତ୍ତି ଶିବ କୁହାଯିବ, ତ୍ରିମୂର୍ତ୍ତି ବ୍ରହ୍ମା ନୁହେଁ। ଏହିଭଳି ବହୁତ ସୂକ୍ଷ୍ମ କଥା ବାବା ଶୁଣାଇଛନ୍ତି। ଏହିପରି କଥା ଉପରେ ବିଚାର କରି ବୁଦ୍ଧି ପାଇଁ ନିଜେ ହିଁ ଭଜନ ପ୍ରସ୍ତୁତ କରିବାକୁ ହେବ। ଓମ୍ ଶାନ୍ତି। ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ, ବାସ୍ତବରେ ସେମାନେ ତ୍ରିମୂର୍ତ୍ତି ବ୍ରହ୍ମା କହୁଛନ୍ତି। ବାବା କହୁଛନ୍ତି, ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ, ତ୍ରିମୂର୍ତ୍ତି ବ୍ରହ୍ମା ଭଗବାନ ଉବାଚ କହୁନାହାନ୍ତି। ତୁମେ ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ କହିପାରିବ? ସେମାନେ ତ ଶିବ ଶଙ୍କର କହି ମିଶାଇ ଦେଇଛନ୍ତି, ଏହା ତ ସିଧା କଥା ଅଟେ। ତ୍ରିମୂର୍ତ୍ତି ବ୍ରହ୍ମା ବଦଳରେ ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ ମନୁଷ୍ୟମାନେ ତ କହି ଦେଉଛନ୍ତି, ଶଙ୍କର ଆଖି ଖୋଲିଲେ ବିନାଶ ହୋଇଯାଉଛି, ଏସବୁ ବୁଦ୍ଧିରେ କାମ ନେବାକୁ ପଡୁଛି। ତିନି ଜଣଙ୍କର ହିଁ ମୁଖ୍ୟ ଅଭିନୟ ରହିଛି, ବ୍ରହ୍ମା ଏବଂ ବିଷ୍ଣୁଙ୍କର 84 ଜନ୍ମର ବଡ଼ ଅଭିନୟ ରହିଛି। ବିଷ୍ଣୁଙ୍କର ଏବଂ ପ୍ରଜାପିତା ବ୍ରହ୍ମାଙ୍କର ଅର୍ଥ ମଧ୍ୟ ବୁଝିଛ। ଏହି ତିନି ଜଣଙ୍କର ଅଭିନୟ ରହିଛି। ବ୍ରହ୍ମାଙ୍କର ତ ନାମର ଗାୟନ ରହିଛି, ଆଦି ଦେବ ଏଡମ୍। ପ୍ରଜାପିତାଙ୍କର ମନ୍ଦିର ମଧ୍ୟ ରହିଛି। ଏହା ହେଉଛି ବିଷ୍ଣୁ ଅଥବା କୃଷ୍ଣଙ୍କର ଅନ୍ତିମ 84ତମ ଜନ୍ମ, ଯାହାଙ୍କର ନାମ ବ୍ରହ୍ମା ରଖିଛନ୍ତି। ସିଦ୍ଧ କରିବାକୁ ହେବ ବ୍ରହ୍ମା ଏବଂ ବିଷ୍ଣୁ। ଏବେ ବ୍ରହ୍ମାଙ୍କୁ ତପସ୍ୟ ସନ୍ତାନ ବୋଲି କୁହାଯିବ। ଏହି ଦୁଇ ଜଣ ହେଉଛନ୍ତି ଶିବଙ୍କର ସନ୍ତାନ, ବାସ୍ତବରେ ଜଣେ ସନ୍ତାନ। ହିସାବ କରିଲେ ତ ବ୍ରହ୍ମାଙ୍କୁ ହିଁ ଶିବଙ୍କର ସନ୍ତାନ କୁହାଯିବ, ବାପା ଏବଂ ଦାଦା। ବିଷ୍ଣୁଙ୍କର ନାମ ହିଁ ଆସୁନାହିଁ, ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଶିବ ବାବା ସ୍ଥାପନା କରୁଛନ୍ତି, ବିଷ୍ଣୁଙ୍କ ଦ୍ୱାରା ସ୍ଥାପନା କରାଉନାହାନ୍ତି। ଶିବଙ୍କର ମଧ୍ୟ ସନ୍ତାନ ରହିଛନ୍ତି ଏବଂ ବ୍ରହ୍ମାଙ୍କର ମଧ୍ୟ ବ୍ରାହ୍ମଣ ସନ୍ତାନମାନେ ରହିଛନ୍ତି। ବିଷ୍ଣୁଙ୍କର ସନ୍ତାନ କୁହାଯାଇପାରିବ ନାହିଁ, ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ବହୁତ ସନ୍ତାନ ହୋଇପାରିବେ ନାହିଁ। ଏହା ହେଉଛି ବୁଦ୍ଧି ପାଇଁ ଭଜନ। ନିଜେ ହିଁ ଏହି ଭଜନ ପ୍ରସ୍ତୁତ କରିବା ଦରକାର। ବିଷ୍ଣୁଙ୍କର ସବୁଠାରୁ ଅଧିକ ଅଭିନୟ ରହିଛି, 84 ଜନ୍ମର ବିରାଟ ରୂପ ବିଷ୍ଣୁଙ୍କର ହିଁ ଦେଖାଇଥାନ୍ତି, ବ୍ରହ୍ମାଙ୍କର ନୁହେଁ। ବିରାଟ ରୂପ ବିଷ୍ଣୁଙ୍କର ହିଁ ତିଆରି କରୁଛନ୍ତି, କାହିଁକି ନା ପ୍ରଥମେ ପ୍ରଜାପିତା ବ୍ରହ୍ମାଙ୍କର ନାମ ଧରୁଛନ୍ତି, କିନ୍ତୁ ବ୍ରହ୍ମାଙ୍କର ବହୁତ ଅଳ୍ପ ଅଭିନୟ ରହିଛି, ସେଥିପାଇଁ ବିରାଟ ରୂପ ବିଷ୍ଣୁଙ୍କର ଦେଖାଇଥାନ୍ତି। ବିଷ୍ଣୁଙ୍କର ଚତୁର୍ଭୁଜ ମଧ୍ୟ କରିଦେଉଛନ୍ତି। ବାସ୍ତବରେ ଏସବୁ ଅଳଙ୍କାର ତୁମମାନଙ୍କର, ଏହା ମଧ୍ୟ ବହୁତ ବୁଝିବାର କଥା, କୌଣସି ମନୁଷ୍ୟ ବୁଝାଇ ପାରିବେ ନାହିଁ। ବାବା ନୂଆ ନୂଆ ଉପାୟରେ ବୁଝାଉଛନ୍ତି। ବାବା କହୁଛନ୍ତି, ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ ଠିକ ନା, ବିଷ୍ଣୁ ବ୍ରହ୍ମା ଏବଂ ଶିବ, ଏମାନଙ୍କ ମଧ୍ୟରୁ ପ୍ରଜାପିତା ବ୍ରହ୍ମା ହିଁ ହେଉଛନ୍ତି ସନ୍ତାନ, ବିଷ୍ଣୁଙ୍କୁ ସନ୍ତାନ ବୋଲି କୁହାଯିବ ନାହିଁ। ଯଦ୍ୟପି ରଚନା କରିନାହାନ୍ତି, ପରନ୍ତୁ ରଚନା ତ ବ୍ରହ୍ମାଙ୍କର କୁହାଯିବ ନା, ସିଏ ପୁଣି ଭିନ୍ନ ନାମ ରୂପ ଦେଉଛନ୍ତି, ମୁଖ୍ୟ ଅଭିନୟ ତ ହେଉଛି ତାଙ୍କର। ବର୍ତ୍ତମାନ ସମୟରେ ବ୍ରହ୍ମାଙ୍କର ଅଭିନୟ ମଧ୍ୟ ବହୁତ କମ୍ ରହିଛି। ବିଷ୍ଣୁଙ୍କର କେତେ ସମୟ ରାଜ୍ୟ ଚାଲୁଛି? ସାରା ବୃକ୍ଷର ବୀଜ ରୂପ ହେଉଛନ୍ତି ଶିବ ବାବା, ତାଙ୍କ ରଚନାକୁ ଶାଳଗ୍ରାମ କୁହାଯିବ। ଯେଉଁମାନେ ବ୍ରହ୍ମାଙ୍କର ରଚନା ସେମାନଙ୍କୁ ବ୍ରାହ୍ମଣ ବ୍ରାହ୍ମଣୀ କୁହାଯିବ, କିନ୍ତୁ ଶିବଙ୍କର ଯେତେ ରଚନା ରହିଛି ସେତେ ବ୍ରହ୍ମାଙ୍କର ନାହିଁ। ଶିବଙ୍କ ରଚନା ତ ବହୁତ ଅଛନ୍ତି, ସମସ୍ତ ଆତ୍ମାମାନେ ହେଉଛନ୍ତି ତାଙ୍କର ସନ୍ତାନ, କେବଳ ତୁମେ ବ୍ରାହ୍ମଣମାନେ ହିଁ କେବଳ ବ୍ରହ୍ମାଙ୍କର ରଚନା ଅଟ। ହଦ ଅର୍ଥାତ୍ ସୀମା ଭିତରକୁ ଆସିଗଲ ନା, ଶିବ ବାବାଙ୍କର ହେଉଚ ବେହଦ୍ର ଅର୍ଥାତ୍ ଅସୀମ ରଚନା। ସମସ୍ତ ଆତ୍ମାମାନେ ସାରା ସୃଷ୍ଟିର ଆତ୍ମାମାନଙ୍କର କଲ୍ୟାଣ କରୁଛନ୍ତି, ବ୍ରହ୍ମା ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି। ତୁମେ ବ୍ରାହ୍ମଣମାନେ ହିଁ ଯାଇ ସ୍ୱର୍ଗବାସୀ ହେବ, ଆଉ ତ କାହାକୁ ସ୍ୱର୍ଗବାସୀ କୁହାଯିବ ନାହିଁ। ନିର୍ବାଣବାସୀ ଅଥବା ଶାନ୍ତିଧାମବାସୀ ତ ସମସ୍ତେ ହେବେ। ସବୁଠାରୁ ଉଚ୍ଚ ସେବା ହେଉଛି ଶିବ ବାବାଙ୍କର, ସେ ସମସ୍ତ ଆତ୍ମାମାନଙ୍କୁ ନେଇଯାଉଛନ୍ତି। ସମସ୍ତଙ୍କର ଅଭିନୟ ଅଲଗା ଅଲଗା ଅଟେ। ଶିବ ବାବା ମଧ୍ୟ କହୁଛନ୍ତି, ମୋର ଅଭିନୟ ଭିନ୍ନ, ସମସ୍ତଙ୍କ ହିସାବ କିତାବ ଯୁକ୍ତ କରାଇ ତୁମକୁ ପତିତୃ ପାବନ କରି ନେଇଯାଉଛି। ତୁମେ ଏଠାରେ ପାବନ ହେବା ପାଇଁ ପରିଶ୍ରମ କରୁଛ, ଅନ୍ୟ ସମସ୍ତେ ବିନାଶ ସମୟରେ ହିସାବ କିତାବ ସମାପ୍ତ କରିସାରି ଯିବେ, ପୁଣି ମୁକ୍ତିଧାମରେ ଯାଇ ବସି ରହିବେ। ସୃଷ୍ଟିର ଚକ୍ର ତ ଘୂରିବ, ତୁମେ ସନ୍ତାନମାନେ ବ୍ରହ୍ମା ଦ୍ୱାରା ବ୍ରାହ୍ମଣ ହୋଇ ପୁଣି ଦେବତା ହୋଇଯାଉଛ। ତୁମେ ବ୍ରାହ୍ମଣମାନେ ଶ୍ରୀମତ ଆଧାରରେ ସେବା କରୁଛ, କେବଳ ମନୁଷ୍ୟମାନଙ୍କୁ ରାସ୍ତା ବତାଉଛ। ମୁକ୍ତି ଏବଂ ଜୀବନ ମୁକ୍ତି ପାଇବାକୁ ହେଲେ ଏହିପରି ଭାବେ ପାଇପାରିବ, ଉଭୟ ଚାବି ହାତରେ ଅଛି। ଏ କଥା ମଧ୍ୟ ଜାଣିଛ, କିଏ କିଏ ମୁକ୍ତି ଏବଂ କିଏ କିଏ ଜୀବନ ମୁକ୍ତିକୁ ଯିବେ, ଏହା ହିଁ ତୁମର ସାରା ଦିନର ଧନ୍ଦା। କେହି କେହି ଯଦି ଶସ୍ୟ ଆଦିର ବେପାର କଲେ ତେବେ ବୁଦ୍ଧିରେ ସାରାଦିନ ତାହା ହିଁ ରହିଥାଏ। ତୁମର ଧନ୍ଦା ହେଉଛି ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ମୁକ୍ତି ଏବଂ ଜୀବନ ମୁକ୍ତିର ରାସ୍ତା ବତାଇବା। ଏହି ଧର୍ମର ଯେଉଁମାନେ ହୋଇଥିବେ ସେମାନେ ବାହାରି ଆସିବେ। ଏପରି ବହୁତ ଧର୍ମର ଅଛନ୍ତି ଯିଏ ବଦଳି ପାରିବେ ନାହିଁ, ଯେପରି ଆଙ୍ଗଲ ଖ୍ରୀଷ୍ଟିଆନ କଳା ହୋଇଥାନ୍ତି, ତାଙ୍କର ରୂପ ତ ବଦଳି ନଥାଏ, କେବଳ ଏମିତି ବଦଳି ଦେଇଥାନ୍ତି। ଏପରି ନୁହେଁ ଯେ ଚେହେରା ବଦଳି ଯାଉଛି, କେବଳ ଧର୍ମକୁ ମାନ ଦେଇଥାନ୍ତି, କେହି ବୌଦ୍ଧ ଧର୍ମକୁ ମାନିଥାନ୍ତି, କାହିଁକି ନା ଦେବୀ ଦେବତା ଧର୍ମ ତ ପ୍ରାୟ ଲୋପ ହୋଇଯାଉଛି। ଜଣେ ହେଲେ ବି ଏପରି ନାହାନ୍ତି ଯିଏ କହିବେ ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଅଟେ। ଦେବତାମାନଙ୍କର ଚିତ୍ର କାମରେ ଆସୁଛି, ଆତ୍ମା ତ ହେଉଛି ଅବିନାଶୀ, ତାହା କେବେ ମରି ନଥାଏ, ଗୋଟିଏ ଶରୀର ଛାଡ଼ି ପୁଣି ଅନ୍ୟ ଶରୀର ନେଇ ପାଠ ବଜାଇଥାଏ, ତାକୁ ମୃତ୍ୟୁ ଲୋକ କୁହାଯାଏ ନାହିଁ, ତାହା ହିଁ ହେଉଛି ଅମର ଲୋକ। ଶରୀର କେବଳ ବଦଳୁଛି, ବୁଝିବା ନିମନ୍ତେ ଏହି କଥା ହେଉଛି ବହୁତ ସୂକ୍ଷ୍ମ, ମୋଟା କଥା କିଛି ହେଲେ ନାହିଁ। ଯେପରି ବିଭାଘରରେ କାହାକୁ ସ୍ୱଳ୍ପ ରୂପରେ, କାହାକୁ ମୋଟା ରୂପରେ ଯୌତୁକ ଦେଇଥାନ୍ତି, କେହି କେହି ସବୁ ଦେଖାଇ କରି ଦେଇଥାନ୍ତି, କେହି କେହି ପେଟି ବନ୍ଦ କରି ଦେଇଥାନ୍ତି, ଭିନ୍ନ ଭିନ୍ନ ପ୍ରକାର ପ୍ରଥା ରହିଛି। ତୁମକୁ ପ୍ରଚୁର ସମ୍ପତ୍ତି ମିଳୁଛି, କାହିଁକି ନା ତୁମେ ସବୁ ହେଉଛ କନ୍ୟା, ବାବା ହେଉଛନ୍ତି ବର, ତୁମକୁ ଶୃଙ୍ଗାର କରାଇ ବିଶ୍ୱର ବାଦଶାହୀ ସମ୍ପୂର୍ଣ୍ଣ ଭାବେ ଦେଉଛନ୍ତି, ବିଶ୍ୱର ମାଲିକ ତୁମେ ହେଉଛ। ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା। ଜ୍ଞାନ ତ ବହୁତ ସହଜ, ତେଣୁ କେବଳ ଅଲପଙ୍କୁ ୟାଦ କରିବାକୁ ହେବ, କିନ୍ତୁ ବିଚାର କରାଯାଉଛି ଯେ ବାବାଙ୍କ ସ୍ମୃତି ତୁରନ୍ତ ହିଁ ଭୁଲି ହୋଇଯାଉଛି। ଅନେକ କହୁଛନ୍ତି ବାବା ୟାଦ ଭୁଲି ଯାଉଛୁ, ତୁମେ କାହାକୁ ବୁଝାଇଲେ ମଧ୍ୟ ସର୍ବଦା ୟାଦ ଅକ୍ଷର କୁହ, ଯୋଗ ଅକ୍ଷର କହିବା ଭୁଲ। ଶିକ୍ଷକଙ୍କୁ ଛାତ୍ରର ସ୍ମୃତି ରହିଥାଏ, ପିତା ହେଉଛନ୍ତି ସୁପ୍ରିମ ସୋଲ, ତୁମେ ଆତ୍ମା ସୁପ୍ରିମ ନୁହଁ, ତୁମେ ହେଉଛ ଅତୀତ। ଏବେ ବାପାଙ୍କୁ ମନେ ପକାଓ, ଶିକ୍ଷକ ବାପା ଓ ଗୁରୁଙ୍କୁ ମନେ ପକାଯାଇଥାଏ, ଗୁରୁମାନେ ବସି ଶାସ୍ତ୍ର ଶୁଣାଇ ମନ୍ତ୍ର ଦେଇଥାନ୍ତି। ବାବାଙ୍କର ମନ୍ତ୍ର ହେଉଛି ଗୋଟିଏ, ମନ୍ମନା ଭବ, ପୁଣି କଣ ହେବ ମଧ୍ୟ ଜୀବ, ତୁମେ ବିଷ୍ଣୁପୁରୀକୁ ଚାଲିଯିବ, ତୁମେ ସମସ୍ତେ ତ ରାଜାରାଣୀ ହେବ ନାହିଁ, ରାଜାରାଣୀଙ୍କ ସହିତ ପ୍ରଜା ମଧ୍ୟ ହେବେ। ତେବେ ମୁଖ୍ୟ ହେଉଛି ତ୍ରିମୂର୍ତ୍ତି, ଶିବ ବାବାଙ୍କ ପରେ ରହିଛନ୍ତି ବ୍ରହ୍ମା, ଯିଏ ପୁଣି ମନୁଷ୍ୟ ସୃଷ୍ଟି ଅର୍ଥାତ୍ ବ୍ରାହ୍ମଣ ରଚନା କରୁଛନ୍ତି, ବ୍ରାହ୍ମଣଙ୍କୁ ପରେ ପାଠ ପଢ଼ାଉଛନ୍ତି, ଏହା ନୂଆ କଥା ଅଟେ ନା? ତୁମେ ବ୍ରାହ୍ମଣ ବ୍ରାହ୍ମଣୀ ମାନେ ହେଉଛ ଭାଇ ଭଉଣୀ, ବୁଢ଼ାମାନେ ମଧ୍ୟ କହିବେ ଆମେ ହେଉଛୁ ଭାଇ ଭଉଣୀ। ଏହାକୁ ମନ ଭିତରେ ବୁଝିବା ଦରକାର। କାହାକୁ ଅଯଥାରେ ଏପରି କହିବା ଅନୁଚିତ। ଭଗବାନ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କଲେ, ତେଣୁ ଭାଇ ଭଉଣୀ ହେଲେ ନା? ଯେହେତୁ ଏ ପ୍ରଜାପିତା ହେଉଛନ୍ତି ବ୍ରହ୍ମାଙ୍କର ସନ୍ତାନ, ଏହା ବୁଝିବାର କଥା। ତୁମେ ପିଲାମାନଙ୍କୁ ତ ବହୁତ ଖୁସି ହେବା ଦରକାର ଯେ ଆମକୁ କିଏ ପଢ଼ାଉଛନ୍ତି? ଶିବ ବାବା, ତ୍ରିମୂର୍ତ୍ତି ଶିବ। ବ୍ରହ୍ମାଙ୍କର ମଧ୍ୟ ବହୁତ କମ ସମୟ ଅଭିନୟ। ବିଷ୍ଣୁଙ୍କର ସତ୍ୟଯୁଗୀ ରାଜଧାନୀରେ ଆଠ ଜନ୍ମ ଅଭିନୟ ଚାଲୁଛି, ମାନେ ଆଠ ଗତି ଚାଲେ। ବ୍ରହ୍ମାଙ୍କର ତ ଗୋଟିଏ ଜନ୍ମର ଅଭିନୟ ରହିଛି, ବିଷ୍ଣୁଙ୍କର ଅଭିନୟ ତ ବଡ଼ କୁହାଯିବ। ତ୍ରିମୂର୍ତ୍ତି ଶିବ ହେଉଛନ୍ତି ମୁଖ୍ୟ। ପୁଣି ଆସୁଛି ବ୍ରହ୍ମାଙ୍କର ପାଠ, ଯିଏକି ତୁମକୁ ବିଷ୍ଣୁପୁରୀର ମାଲିକ କରାଉଛନ୍ତି। ବ୍ରହ୍ମାରୁ ବ୍ରାହ୍ମଣ ପୁଣି ସେହି ଦେବତା ହେଉଛନ୍ତି। ତେଣୁ ଇଏ ହୋଇଗଲେ ଅଲୌକିକ ପିତା। ଅଳ୍ପ ସମୟ ପାଇଁ ଇଏ ପିତା ହୋଇଛନ୍ତି, ଯାହାଙ୍କୁ ଏବେ ସ୍ୱୀକାର କରୁଛନ୍ତି। ଆଦି ଦେବ, ଆଦମ ଏବଂ ବିବି, ଏହାଙ୍କ ବିନା ସୃଷ୍ଟି କିପରି ରଚନା କରିବେ? ଆଦିଦେବ ଏବଂ ଆଦିଦେବୀ ଅଟନ୍ତି ନା? ବ୍ରହ୍ମାଙ୍କର ଅଭିନୟ କେବଳ ମାତ୍ର ସଙ୍ଗମ ଯୁଗରେ ରହୁଛି, ଦେବତାମାନଙ୍କର ଅଭିନୟ ତଥାପି ବହୁତ ସମୟ ଚାଲୁଛି। କେବଳ ସତ୍ୟ ଯୁଗରେ ଦେବତା ବୋଲି କୁହାଯିବ, ତ୍ରେତାରେ କ୍ଷତ୍ରିୟ କୁହାଯିବ। ଏହିପରି ବହୁତ ଗୁହ ଗୁହ ପଏଣ୍ଟସ ମିଳୁଛି। ସବୁ କଥା ଗୋଟିଏ ସମୟରେ ବର୍ଣ୍ଣନା। ସେମାନେ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହୁଛନ୍ତି। ସବୁ କଥା ଗୋଟିଏ ସମୟରେ ବର୍ଣ୍ଣନା କରିହେବ ନାହିଁ। ସେମାନେ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହୁଛନ୍ତି, ଶିବଙ୍କୁ ଉଡେଇ ଦେଉଛନ୍ତି। ଆମେ ପୁଣି ତ୍ରିମୂର୍ତ୍ତି ଶିବ କହୁଛେ। ଏସବୁ ଚିତ୍ର ଆଦି ହେଉଛି ଭକ୍ତି ମାର୍ଗର। ବ୍ରହ୍ମାଙ୍କ ଦ୍ୱାରା ପ୍ରଜା ରଚନା କରୁଛନ୍ତି, ପୁଣି ତୁମେ ଦେବତା ହେଉଛ। ବିନାଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିଥାଏ, ବିନାଶ ନିଶ୍ଚିତ ହେବ। କଳିଯୁଗ ପରେ ପୁଣି ସତ୍ୟଯୁଗ ଆସିବ। ଏତେ ସବୁ ଶରୀରର ବିନାଶ ତ ନିଶ୍ଚିତ ହେବ। ସବୁ କିଛି ବାସ୍ତବରେ ହେବା ଦରକାର ନା? କେବଳ ଆଖି ଖୋଲି ଦେଲେ ବିନାଶ କଣ ହୋଇଯିବ? ଯେତେବେଳେ ସ୍ୱର୍ଗ ଲୋପ ହୋଇଯାଉଛି, ସେ ସମୟରେ ମଧ୍ୟ ଭୂମିକମ୍ପ ଆଦି ହେଉଛି, ତେବେ କଣ ସେ ସମୟରେ ମଧ୍ୟ ଶଙ୍କର ଏପରି ଆଖି ଖୋଲୁଛନ୍ତି, ଗାୟନ କରୁଛନ୍ତି ନା? ଦ୍ୱାରିକା ଅଥବା ଲଙ୍କା ପାଣିର ତଳକୁ ଚାଲିଗଲା, ତେବେ ବାବା ବୁଝାଉଛନ୍ତି, ମୁଁ ଆସିଛି ପଥର ବୁଦ୍ଧିମାନଙ୍କୁ ପାର୍ଶ୍ୱବୁଦ୍ଧି କରାଇବା ପାଇଁ। ମନୁଷ୍ୟ ଡାକୁଛନ୍ତି, ହେ ପତିତ ପାବନ, ଆସୁ, ଆସି ପବିତ୍ର ଦୁନିଆ ସ୍ଥାପନ କର। କିନ୍ତୁ ଏକଥା ବୁଝୁନାହାନ୍ତି ଯେ ବର୍ତ୍ତମାନ ହେଉଛି କଳିଯୁଗ, ଏହାପରେ ସତ୍ୟଯୁଗ ଆସିବ। ତୁମେ ପିଲାମାନେ ଖୁସିରେ ନାଚିବା ଉଚିତ। ବାରିଷ୍ଟର ଆଦି ପରୀକ୍ଷାରେ ପାସ୍ କଲେ ଭିତରେ ଖିଆଲ କରିଥାନ୍ତି ନା, ମୁଁ ପଇସା ରୋଜଗାର କରିବି, ପୁଣି ଘର ତିଆରି କରିବୁ, ଏପରି କରିବୁ। ତେଣୁ ତୁମେ ଏବେ ଅବିନାଶୀ ରୋଜଗାର କରୁଛ, ସ୍ୱର୍ଗରେ ତୁମକୁ ସବୁକିଛି ନୂଆ ସମ୍ପତ୍ତି ମିଳିବ। ଭାବି ଦେଖ, ସୋମନାଥ ମନ୍ଦିର କଣ ଥିଲା? ଗୋଟିଏ ମନ୍ଦିର ତ ନଥିବ। ସେ ମନ୍ଦିରକୁ 2500 ବର୍ଷ ହେଲାଣି ତିଆରି କରିବାରେ, ସମୟ ତ ଲାଗିଥିବ ନା? ପୂଜା ହେଉଥିଲା, ତାପରେ ସେମାନେ ଏହାକୁ ଲୁଟି ନେଇଯାଉଥିଲେ, ସାଙ୍ଗେ ସାଙ୍ଗେ ତ ଆସି ନଥିବେ। ବହୁତ ମନ୍ଦିର ଥିବ, ପୂଜା ନିମନ୍ତେ ମନ୍ଦିର ତିଆରି କରିଛନ୍ତି। ଏବେ ତୁମେ ଜାଣିଛ, ବାପାଙ୍କୁ ମନେ ପକାଇ ପକାଇ ଆମେ ସତ୍ୟଯୁଗକୁ ଚାଲିଯିବ, ଆତ୍ମା ପବିତ୍ର ହୋଇଯିବ। ପରିଶ୍ରମ କରିବାକୁ ପଡୁଛି, ମେହନତ ବିନା କାମ ଚାଲିବ ନାହିଁ। ଗାୟନ ମଧ୍ୟ ରହିଛି, ସେକେଣ୍ଡ ଜୀବନ ମୁକ୍ତି, କିନ୍ତୁ ଏପରି କଣ ମିଳିଯିବ କି? ଏକଥା ବୁଝାଉଛନ୍ତି ପିଲାମାନେ, ମାନିଲେ ମିଳିବ ନିଶ୍ଚିତ। ତୁମେ ଏବେ ମୁକ୍ତିଧାମକୁ ଯିବା ପାଇଁ ମେହନତ କରୁଛ, ବାବାଙ୍କ ସ୍ମୃତିରେ ରହିବାକୁ ପଡୁଛି। ଦିନକୁ ଦିନ ବାବା ତୁମକୁ ସ୍ୱଚ୍ଛ ବୁଦ୍ଧି କରାଉଛନ୍ତି। ବାବା କହୁଛନ୍ତି ତୁମକୁ ବହୁତ ବହୁତ ଗୁହ କଥା ଶୁଣାଉଛି, ତୁମେ କଣ ଏହା ଶୁଣାଇଥିଲ କି? ଆତ୍ମା ଏବଂ ପରମାତ୍ମା ହେଉଛନ୍ତି ସବୁ ବିନ୍ଦୁ କହୁଛନ୍ତି, ପୂର୍ବରୁ କାହିଁକି କଥା କହିନଥିଲ? ଡ୍ରାମାରେ ନଥିଲା, ପ୍ରଥମରୁ ହିଁ ତୁମକୁ ଏହା ଶୁଣାଇଥିଲେ ତୁମେ ବୁଝିପାରି ନଥାନ୍ତ। ଧୀରେ ଧୀରେ ବୁଝାଉଛି, ଏହା ହେଉଛି ରାବଣ ରାଜ୍ୟ। ରାବଣ ରାଜ୍ୟରେ ସମସ୍ତେ ଦେହ ଅଭିମାନୀ ହୋଇଯାଉଛନ୍ତି। ସତ୍ୟ ଯୁଗରେ ଆତ୍ମାଭିମାନୀ ହେଲେ ନିଜକୁ ଆତ୍ମା ବୋଲି ଜାଣିଥାନ୍ତି। ଆମ ଶରୀର ବଡ଼ ହୋଇସାରିଛି, ଏବେ ଏହାକୁ ଛାଡ଼ି ପୁଣି ଛୋଟ ନେବାକୁ ହେବ। ଆତ୍ମା ଧାରଣ କରିଥିବା ଶରୀର ପ୍ରଥମେ ଛୋଟ ହୋଇଥାଏ, ପୁଣି ଧୀରେ ଧୀରେ ବଡ଼ ହୋଇଥାଏ। ଏଠାରେ ତ କାହାର କେତେ ଆୟୁଷ ହେଉଛି, ତ କାହାର ଆଉ କେତେ, କାହାର କାହାର ଅକାଳ ମୃତ୍ୟୁ ହୋଇଯାଉଛି, କାହା କାହାର ଆୟୁଷ ପୁଣି 125 ବର୍ଷ ବି ହେଉଛି। ତେଣୁ ବାବା କହୁଛନ୍ତି, ବାବାଙ୍କ ଠାରୁ ସମ୍ପତ୍ତି ନେଉଥିବାରୁ ତୁମେ ବହୁତ ଖୁସି ହେବା ଦରକାର। ଗନ୍ଧର୍ବ ବିବାହ କରିବା, ଏହା କୌଣସି ଖୁସିର କଥା ନୁହେଁ, ଏହା ହେଉଛି ଦୁର୍ବଳତା। କୁମାରୀ ଯଦି କହିବ ମୁଁ ପବିତ୍ର ରହିବାକୁ ଚାହୁଁଛି, ତେବେ କଣ ତାକୁ କେହି ମାରିପାରିବେ କି? କମ ଜ୍ଞାନ ଥିବାରୁ ଡରୁଛନ୍ତି। ନାବାଳିକାକୁ ଯଦି କେହି ମାରନ୍ତି, ରକ୍ତ ଆଦି ବାହାରିଲେ, ପୋଲିସରେ ରିପୋର୍ଟ କଲେ ତେବେ ସଜା ମିଳିପାରେ। ଜୀବଜନ୍ତୁଙ୍କୁ ମଧ୍ୟ ଯଦି କେହି ମାରନ୍ତି ତେବେ କେସ୍ ହୋଇଯାଇଥାଏ, ଦଣ୍ଡ ଦିଆଯାଇଥାଏ। ତୁମ ସନ୍ତାନମାନଙ୍କୁ ମଧ୍ୟ ମାରିପାରିବେ ନାହିଁ, କୁମାରକୁ ମଧ୍ୟ କେହି ମାରିବେ ନାହିଁ। ସେମାନେ ତ ନିଜେ ନିଜର ରୋଜଗାର କରିପାରିବେ, ଶରୀର ନିର୍ବାହ କରିପାରିବେ, ପେଟ କୌଣସି ଅଧିକ ଖାଏ ନାହିଁ। ଜଣେ ମନୁଷ୍ୟର ପେଟ 4-5 ଟଙ୍କାରେ ଭରିଥାଏ, ପୁଣି ଜଣେ ମନୁଷ୍ୟର ପେଟ 400-500 ଟଙ୍କାରେ ମଧ୍ୟ ଭରି ହୋଇଯାଇଥାଏ। ପଇସା ଅଧିକ ହେଲେ ଲାଳସା ରହେ, ଗରିବଙ୍କର ତ ପଇସା ନଥିବାରୁ ଲୋଭ ମଧ୍ୟ ନାହିଁ, ସେ ଶୁଖିଲା ରୁଟିରେ ହିଁ ଖୁସି ହୋଇଥାନ୍ତି। ପିଲାମାନଙ୍କୁ ଅଧିକ ଖାଇବା ପିଇବାର ହଙ୍ଗାମା ମଧ୍ୟକୁ ଯିବା ଅନୁଚିତ, ଖାଇବାର ସଉକ ରହିବା ଅନୁଚିତ। ତୁମେ ଜାଣିଛ ସତ୍ୟଯୁଗରେ ଆମକୁ କଣ ନା କଣ ମିଳିବ, ଅବିନାଶୀ ବାଦଶାହୀ, ଅବିନାଶୀ ସୁଖ ମିଳିବ। ସେଠାରେ କୌଣସି ରୋଗ ଆଦି ହେବ ନାହିଁ, ସ୍ୱାସ୍ଥ୍ୟ ସମ୍ପତ୍ତି ଖୁସି ସବୁ ରହିବ। ବୃଦ୍ଧାବସ୍ଥାରେ ମଧ୍ୟ ସେଠାରେ ଶରୀର ବହୁତ ଭଲ ରହିବ, ଖୁସିରେ ରହିବେ, କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ପ୍ରଜା ମଧ୍ୟ ଏହିପରି ହେବେ, କିନ୍ତୁ ଏପରି ଭାବ ନାହିଁ ଆଚ୍ଛା ପ୍ରଜା ହେଲେ ମଧ୍ୟ ଚଳିବ। ଏହାର ଅର୍ଥ ତୁମକୁ ସେହି ପଦ ମିଳିବ ଯେପରି ଏଠାକାର ଶବର ସୂର୍ଯ୍ୟବଂଶୀ ଲକ୍ଷ୍ମୀନାରାୟଣ ହେବାର ଅଛି, ତେବେ ସେତିକ ପୁରୁଷାର୍ଥ କରିବା ଦରକାର। ଆଚ୍ଛା ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେ ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା ସୁପ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର 1। ଆମେ ସମସ୍ତେ ବ୍ରହ୍ମାଙ୍କର ନୂଆ ରଚନା, ପରସ୍ପର ହେଉଛୁ ଭାଇ ଭଉଣୀ। ଏହାକୁ ମନ ଭିତରେ ବୁଝିବା ଦରକାର, କାହାକୁ କହିବାର ଆବଶ୍ୟକତା ନାହିଁ। ସର୍ବଦା ଏହି ଖୁସିରେ ରହିବା ଉଚିତ ଯେ ଆମକୁ ଶିବ ବାବା ପାଠ ପଢ଼ାଉଛନ୍ତି। 2 ଧାରଣା, ଖାଦ୍ୟପେୟର ଝମେଲାକୁ ଅଧିକ ଯିବା ଅନୁଚିତ। ଲୋଭକୁ ଛାଡ଼ି ବେହଦ ବାଦଶାହୀର ସୁଖକୁ ମନେ ପକାଇବାକୁ ହେବ। ଆଜିର ବରଦାନ, ଅନେକ ପ୍ରକାରର ପ୍ରବୃତ୍ତି ଠାରୁ ଅର୍ଥାତ୍ କର୍ମଧନ୍ଦା ଠାରୁ ନିବୃତ୍ତ ହୋଇ ଅଷ୍ଟମହାସ୍ମୃତି ସ୍ୱରୂପ ଭବ। ବିସ୍ତାର, ସ୍ୱ ଅର୍ଥାତ୍ ନିଜର ପ୍ରବୃତ୍ତି, ଦୈବୀ ପରିବାରର ପ୍ରବୃତ୍ତି, ସେବାର ପ୍ରବୃତ୍ତି, ବିନାଶୀ ପ୍ରାପ୍ତିଗୁଡ଼ିକର ପ୍ରବୃତ୍ତି, ଏହି ସମସ୍ତ ପ୍ରବୃତ୍ତି ଠାରୁ ନଷ୍ଟ ମହା ଅର୍ଥାତ୍ ନିଆରା ହେବା ପାଇଁ ବାପଦାଦାଙ୍କର ସ୍ନେହ ସ୍ୱରୂପକୁ ସମ୍ମୁଖରେ ରଖି ସ୍ମୃତି ସ୍ୱରୂପ ହୁଅ। ସ୍ମୃତି ସ୍ୱରୂପ ହେବା ଦ୍ୱାରା ନଷ୍ଟ ମହା ସ୍ୱତଃ ହିଁ ହୋଇଯିବ। ପ୍ରବୃତ୍ତି ଠାରୁ ନିବୃତ୍ତ ହେବା ଅର୍ଥାତ୍ ମୁଁ ପଣିଆକୁ ସମାପ୍ତ କରି ନଷ୍ଟ ମହା ହେବା। ଏଭଳି ନଷ୍ଟ ମହା ହେଉଥିବା ପିଲାମାନେ ହିଁ ବହୁତ କାଳର ପ୍ରାପ୍ତିର ଅଧିକାରୀ ହେବେ। ଆଜିର ସ୍ଲୋଗାନ, ଯଦି ପଦ୍ମ ଫୁଲ ଭଳି ସବୁଠାରୁ ନିଆରା ରହିବ, ତେବେ ପ୍ରଭୁଙ୍କର ସ୍ନେହ ମିଳିବାକୁ ଲାଗିବ। ଅବ୍ୟକ୍ତ ଇଶାରା, ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଆଜିର ଇଶାରା, ଯେଉଁମାନେ ନମ୍ବର ୱାନ୍ ପରୱାନା ଅର୍ଥାତ୍ ପତଙ୍ଗ ଅଟନ୍ତି, ସେମାନଙ୍କର ନିଜର ଅର୍ଥାତ୍ ଏହି ଦେହର, ସ୍ମୃତିର, ଦିନ ଏବଂ ରାତିର, ଭୋକ ଏବଂ ଶ୍ୱାସର, ନିଜ ସୁଖର ସାଧନ ଗୁଡ଼ିକର ଆରାମ କରିବାର କୌଣସି କଥା ଉପରେ ଆଧାର ନଥାଏ। ସେମାନେ ସବୁ ପ୍ରକାରର ଦେହର ସ୍ମୃତି ଠାରୁ ପରମ ରହିଥାନ୍ତି, ଅର୍ଥାତ୍ ନିରନ୍ତର ପରମାତ୍ମା ଜ୍ୟୋତିର ସ୍ନେହରେ ଲଗ୍ନ ରହିଥାନ୍ତି। ଯେପରି ପରମାତ୍ମା ଜ୍ୟୋତି ସ୍ୱରୂପ ଅଟନ୍ତି, ଲାଇଟ ମାଇଟ ରୂପ ଅଟନ୍ତି, ସେହିଭଳି ସେମାନେ ମଧ୍ୟ ପରମାତ୍ମା ଜ୍ୟୋତି ସଦୃଶ ନିଜେ ମଧ୍ୟ ଲାଇଟ ମାଇଟ ସ୍ୱରୂପ ହୋଇଥାନ୍ତି। ଓମ୍ ଶାନ୍ତି।